ଭଣ ନ ବର୍ତ୍ତେ ପୁଣି ଶୁଣି ରାମ ମୌନ ଏତେ ଦୂରକୁ କେହୁ ଗମନ ଉଠି ହନୁମନ୍ତ ଜ୍ଞାନ ଭ୍ରଷ୍ଟ ହୋଇ ପବନ ତନଇ ଚେତନା ପାଇ ଉଠିଲା ବ୍ରତ ସଙ୍ଗେ ଭେଟ ପବନର ଚାଟ ସନ୍ଦେଶ କହି ଚଳିଲା ଯାଇ ରାମ ଛାମୁ ସନ୍ତୋଷ ହୋଇଣର।